ମୋ ନାଁ ଶ୍ରଦ୍ଧାଞ୍ଜଳି ଜାନି ରାଇଖୋଲ ନଦୀ ସାହି ଜିପି ଜ୍ୟୋତିପଡ଼ା ବ୍ଲକ ଖଜୁରୀପଡ଼ା। ମୁଁ କହିବାକୁ ଯାଉଛି ପନିର ତରକାରୀ ବିଷୟରେ। ପନିରକୁ କାଟିକି ତେଲରେ ଟିକେ ଭଜା ହେବ, ଭାଜିଲା କାଢି ଦେଇକି ସେଠି ତେଲ ପକେଇକି ମସଲା ପକେଇକି ତାକୁ କଷା ହେବ। କଷିଲା ପରେ ସେଇ ମସଲା ହେଇଗଲା ପରେ ସେଠି ପନିର ପକେଇକି ଘାଣ୍ଟି ଦେଲେ ପନିର ତରକାରୀ ରେଡି ହେଇଗଲା।